ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ଆଜି ହେଉଛି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ଓଡ଼ିଶାର ଉଭୟ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଜାରି ରହିଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା। ନିର୍ବାଚନ ପ୍ରଚାର ଲାଗି ଆଜିଠାରୁ ଝାଡ଼ଖଣ୍ଡକୁ ଦୁଇଦିନିଆ ଗସ୍ତରେ ଯିବେ ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦକ୍ଷିଣ ବ୍ରାଜିଲ୍ର ରିଓଗ୍ରାଣ୍ଡେ ଦୋସୁଲ୍ ପ୍ରଦେଶରେ ଏକ ନଦୀବନ୍ଧ ଭୁଷୁଡ଼ି ପଡ଼ିବାରୁ 30 ଜଣଙ୍କର ମୃତ୍ୟୁ। ସମଗ୍ର ବିଶ୍ୱରେ ଆଜି ପାଳନ କରାଯାଉଛି ପ୍ରେସ୍ ସ୍ୱାଧୀନତା ଦିବସ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ମୁକାବିଲା। ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ଆଜି ହେଉଛି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ଆସନ୍ତାକାଲି ଏହି ପ୍ରାର୍ଥୀପତ୍ରଗୁଡ଼ିକ ଯାଞ୍ଚ କରାଯିବ। ମନୋନୟନପତ୍ର ପ୍ରତ୍ୟାହାରର ଶେଷ ଦିନ ହେଉଛି ଆସନ୍ତା ସୋମବାର। ଅନ୍ୟପକ୍ଷରେ ତୃତୀୟ ପର୍ଯ୍ୟାୟରେ 10 ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 93 ଲୋକସଭା ଆସନ ଲାଗି ଆସନ୍ତା 7 ତାରିଖ ଦିନ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ। ସେଗୁଡ଼ିକ ହେଲା ଆସାମ, ବିହାର, ଛତିଶଗଡ଼, ଗୋଆ, ଗୁଜରାଟ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଜାମ୍ମୁ କାଶ୍ମୀର ଏବଂ ଦାଦର ନଗର ହାବେଲି ଏବଂ ଦାମନ ଡିୟୁ। ଓଡ଼ିଶାରେ ଉଭୟ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଜାରି ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା 5 ଲୋକସଭା ଆସନ ପାଇଁ ଗତକାଲି ସୁଦ୍ଧା 35 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ପର୍ଯ୍ୟାୟରେ ମତଗ୍ରହଣ ହେବାକୁ ଥିବା 35 ବିଧାନସଭା ଆସନ ଲାଗି ଗତକାଲି ସୁଦ୍ଧା 211 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେବେ ଆଜି ହେଉଛି ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ। ଆସନ୍ତା 20 ତାରିଖ ଦିନ ଏହି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଗ୍ରହଣ କରାଯିବ। ଅନ୍ୟପକ୍ଷରେ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଗତମାସ 29 ତାରିଖର ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଗତକାଲି ସୁଦ୍ଧା ଏହି ପର୍ଯ୍ୟାୟରେ ମତଦାନ ହେବାକୁ ଥିବା 6 ଲୋକସଭା ଆସନ ପାଇଁ ମୋଟ 11 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିଭଳି ଏହି ପର୍ଯ୍ୟାୟରେ 42 ବିଧାନସଭା ଆସନ ପାଇଁ ଗତକାଲି ସୁଦ୍ଧା 90 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ଦୁଇଦିନିଆ ଝାଡ଼ଖଣ୍ଡ ଗସ୍ତରେ ଆଜିଠାରୁ ଯିବେ। ନିଜ ଦଳର ପ୍ରାର୍ଥୀଙ୍କ ସପକ୍ଷରେ ସେ ନିର୍ବାଚନ ର୍ୟାଲିକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଅପରାହ୍ନ 5 ବେଳେ ସିଂହଭୂମ ଲୋକସଭା ନିର୍ବାଚନ ମଣ୍ଡଳୀର ଚାଇବାସାଠାରେ ନିର୍ବାଚନୀ ର୍ୟାଲିକୁ ସମ୍ବୋଧନ କରିବା ସହ ଦଳୀୟ ପ୍ରାର୍ଥୀ ଗୀତା କୋଡେଙ୍କ ପାଇଁ ପ୍ରଚାର କରିବେ। ଏହାପରେ ରାଞ୍ଚିରେ ଏକ ଜନସଭାରେ ମଧ୍ୟ ସେ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ରାଞ୍ଚିର ବିର୍ସାମୁଣ୍ଡା ବିମାନ ବନ୍ଦରରୁ ରୁତୁରୋଡ଼ସ୍ଥିତ ନ୍ୟୁ ମାର୍କେଟ୍ ପର୍ଯ୍ୟନ୍ତ ଏକ ରୋଡ୍ ଶୋରେ ଭାଗ ନେବେ। ଏହି ଗସ୍ତ ଅବସରରେ ସେଠାରେ ନିର୍ବାଚନୀ ସ୍ଥିତି ନେଇ ଦଳୀୟ ନେତୃବୃନ୍ଦ ଏବଂ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ମୋଦି ଆଜି ରାଞ୍ଚି ରାଜଭବନଠାରେ ରାତ୍ରିଯାପନ କରିବେ ଏବଂ ଆସନ୍ତାକାଲି ଲୋହରଡଗା ଲୋକସଭା ନିର୍ବାଚନ ମଣ୍ଡଳୀର ପାଲାମୁଠାରେ ଏକ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ନିର୍ବାଚନ ପ୍ରଚାରରେ ପଶ୍ଚିମବଙ୍ଗ ଗସ୍ତରେ ଯାଇ ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ଦ୍ଧମାନ, ଦୁର୍ଗାପୁର, କ୍ରିଷ୍ଣାନଗର ଏବଂ ବୋଲପୁରଠାରେ ନିର୍ବାଚନୀ ସଭାକୁ ଆଜି ସମ୍ବୋଧନ କରିଛନ୍ତି। ସେହିଭଳି ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କର୍ଣ୍ଣାଟକର ଚିକ୍କୋଡ଼ି ଏବଂ ମହାରାଷ୍ଟ୍ର ଉତ୍ତର ଗୋଆର କେତେକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବେ। ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଆଜି ଗୁଜରାଟର ଦାହୋଡ଼ଠାରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଅହମ୍ମଦାବାଦଠାରେ ମତଦାତାଙ୍କ ସହ ଭାବ ବିନିମୟ କରିବା ସହ ଏକ ରୋଡ୍ ଶୋରେ ସେ ଅଂଶଗ୍ରହଣ କରିବେ। କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧି ଆଜି ଉତ୍ତରପ୍ରଦେଶର ଫତେପୁର ସିକ୍ରିଠାରେ ଏକ ରୋଡ୍ ଶୋରେ ଯୋଗଦେଇ ନିର୍ବାଚନ ପ୍ରଚାର କରିବେ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ ଅହମ୍ମଦାବାଦ ଏବଂ ରାଜକୋଟଠାରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି। ରାଜକୋଟଠାରେ ଶ୍ରୀ ଖଡ୍ଗେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ଆଜି ଅପରାହ୍ନ 4 ପୁନେଠାରେ ଏକ ନିର୍ବାଚନୀ ସଭାରେ ଯୋଗଦେବା ସହ ଦଳୀୟ ପ୍ରାର୍ଥୀ ରବୀନ୍ଦ୍ର ଧାଙ୍ଗେକରଙ୍କ ସପକ୍ଷରେ ପ୍ରଚାର କରିବେ। ସେଠାକାର କଂଗ୍ରେସ ଶାଖା ମୁଖ୍ୟ ଅରବିନ୍ଦ ସିନ୍ଧେ ଏବଂ ଦଳୀୟ ପ୍ରଚାର ମୁଖ୍ୟ ମୋହନ ଯୋଶୀଙ୍କ ସମେତ ଅନ୍ୟାନ୍ୟ ଦଳୀୟ ନେତୃବୃନ୍ଦ ଏବଂ ସହଯୋଗୀ ଦଳର କର୍ମକର୍ତ୍ତା ଏହି ନିର୍ବାଚନୀ ର୍ୟାଲିରେ ଉପସ୍ଥିତ ରହିବେ ବୋଲି କଂଗ୍ରେସ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଦକ୍ଷିଣ ବ୍ରାଜିଲ୍ର ରିଓଗ୍ରାଣ୍ଡେ ଦୋସୁଲ୍ ପ୍ରଦେଶରେ ଏକ ନଦୀବନ୍ଧ ଭୁଷୁଡ଼ି ପଡ଼ିବାରୁ 30 ଜଣଙ୍କର ମୃତ୍ୟୁ ହେବା ସହ ବହୁ ଲୋକ ଆହତ ହୋଇଛନ୍ତି। ଗତକାଲି ସେହି ଅଞ୍ଚଳରେ ପ୍ରବଳ ବର୍ଷାଜନିତ ବନ୍ୟା ଯୋଗୁଁ ଏହି ନଦୀବନ୍ଧଟି ଭୁଷୁଡ଼ି ପଡ଼ିଥିଲା। ମିଳିଥିବା ସୂଚନା ଅନୁଯାୟୀ 15,000 ଲୋକଙ୍କର ବାସଗୃହ ନଷ୍ଟ ହୋଇଥିବା ବେଳେ 1,000,000 ଲୋକ ଏହି ଘଟଣାରେ କ୍ଷତିଗ୍ରସ୍ତ ହୋଇଛନ୍ତି। ସେଠାରେ ବିଜୁଳି ଶକ୍ତି ଏବଂ ପାନୀୟ ଜଳ ଯୋଗାଣ ବ୍ୟାହତ ହୋଇଛି। ବ୍ରାଜିଲ୍ ରାଷ୍ଟ୍ରପତି ଲୁଇସ୍ ଇନାସିଓ ଲୁନା ଦା ସିଲ୍ଭା ସେହି ଅଞ୍ଚଳକୁ ଗସ୍ତ କରିବା ସହ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ପ୍ରଦାନର ସମସ୍ତ ବନ୍ଦୋବସ୍ତ କରିଛନ୍ତି। ଅତ୍ୟଧିକ ଗରମ, ତାପମାତ୍ରା ବୃଦ୍ଧି ଏବଂ ଜଳବାୟୁରେ ପରିବର୍ତ୍ତନ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଇଛି। ବ୍ରାଜିଲ୍ର ପାଣିପାଗ ସଂସ୍ଥା ଆଉ କିଛିଦିନ ପର୍ଯ୍ୟନ୍ତ ସେଠାରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି। ଉତ୍ତରପ୍ରଦେଶର ରାୟବରେଲି ଏବଂ ଆମେଥି ଲୋକସଭା ଆସନ ପାଇଁ କଂଗ୍ରେସ ତା'ର ପ୍ରାର୍ଥୀ ଚୂଡ଼ାନ୍ତ କରିଛି। ରାହୁଲ ଗାନ୍ଧୀ ରାୟବରେଲିରୁ ନିର୍ବାଚନ ଲଢ଼ିବେ ଏବଂ ସେ ଆଜି ତାଙ୍କର ନାମାଙ୍କନ ପତ୍ର ଦାଖଲ କରିବାର କାର୍ଯ୍ୟସୂଚୀ ରହିଛି। ସେହିଭଳି ଆମେଥି ଲୋକସଭା ଆସନରୁ କିଶୋରୀଲାଲ ଶର୍ମା ଆଜି ତାଙ୍କର ନାମାଙ୍କନ ପତ୍ର ଦାଖଲ କରିବାର କାର୍ଯ୍ୟସୂଚୀ ରହିଛି। ଭାରତୀୟ ଜନତା ପାର୍ଟି ପକ୍ଷରୁ ରାୟବରେଲିରେ ଦିନେଶ ପ୍ରତାପ ସିଂହ ଏବଂ କରଣ ଭୂଷଣ ସିଂହ କୈସରଗଞ୍ଜରୁ ନିର୍ବାଚନ ଲଢ଼ିବେ ବୋଲି ଗତକାଲି ଦଳ ପକ୍ଷରୁ ଘୋଷଣା କରାଯାଇଛି। ତେବେ ଉତ୍ତରପ୍ରଦେଶର ନିର୍ବାଚନ ଲଢ଼ୁଥିବା ତୃଣମୂଳ କଂଗ୍ରେସର ଏକମାତ୍ର ପ୍ରାର୍ଥୀ ଲଳିତେଶପତି ତ୍ରିପାଠୀ ଆଜି ଭଦୋହି ଲୋକସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ। ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମିଳିତ ଭାବେ ଏହି ଆସନଟିକୁ ତୃଣମୂଳ କଂଗ୍ରେସକୁ ଛାଡ଼ିଦେଇଛନ୍ତି। ତେବେ ବହୁଜନ ସମାଜ ପାର୍ଟି ପକ୍ଷରୁ ଭଦୋହି ଆସନ ପାଇଁ ଘୋଷିତ ପ୍ରାର୍ଥୀକୁ ପରିବର୍ତ୍ତନ କରାଯାଇଛି। ପୂର୍ବ ଘୋଷିତ ଅଥର ଅନ୍ସାରୀଙ୍କ ବଦଳରେ ଏହି ଆସନରୁ ଦାରା ସିଂ ଚୌହାନ ଦଳ ପକ୍ଷରୁ ନିର୍ବାଚନ ଲଢ଼ିବେ। ଉତ୍ତରପ୍ରଦେଶରେ ବିଭିନ୍ନ ରାଜନୈତିକ ଦଳ ତଥା ସ୍ୱାଧୀନ ପ୍ରାର୍ଥୀଙ୍କ ପକ୍ଷରୁ ନିର୍ବାଚନ ପ୍ରଚାର କ୍ରମଶଃ ଜୋର ଧରିଛି। ଆଗ୍ରାର ଫତେହବାଦଠାରେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧି ଭଦ୍ରା ପ୍ରଥମଥର ପାଇଁ ଉତ୍ତରପ୍ରଦେଶରେ ଏକ ରୋଡ୍ ଶୋରେ ଅଂଶଗ୍ରହଣ କରୁଛନ୍ତି। ସେହିପରି ବିଜେପି ପକ୍ଷରୁ ଇଟାୱା, ସୀତାପୁର ଏବଂ କାନପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଏବଂ ଆସନ୍ତାକାଲି ରୋଡ୍ ଶୋ ତଥା ନିର୍ବାଚନୀ ସଭାର ଆୟୋଜନ କରାଯାଇଛି। ବରିଷ୍ଠ ବିଜେପି ତଥା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କେତେକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବେ। ସେହିଭଳି ଇଟାୱାଠାରେ ଆଜି ଏକ ନିର୍ବାଚନୀ ସଭାକୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସମ୍ବୋଧନ କରିବା ସହ ଘରକୁ ଘର ବୁଲି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବାର କାର୍ଯ୍ୟସୂଚୀ ରହିଛି। ପ୍ରେସ୍ ସ୍ୱାଧୀନତା ଦିବସ ଆଜି ସମଗ୍ର ବିଶ୍ୱରେ ପାଳନ କରାଯାଉଛି। ଜାତିସଂଘ ସାଧାରଣ ପରିଷଦ 1993 ମସିହା ଆଜିର ଦିନକୁ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ରୂପେ ପାଳନ କରିବାକୁ ଘୋଷଣା କରିଥିଲା। ଚଳିତ ବର୍ଷର ବିଷୟବସ୍ତୁ ରହିଛି ପୃଥିବୀ ପାଇଁ ପ୍ରେସ୍, ଜଳବାୟୁ ମୁକାବିଲାରେ ସାମ୍ବାଦିକତା। ଏହି ଅବସରରେ ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ କହିଛନ୍ତି ସାଧାରଣ ନାଗରିକଙ୍କୁ ବିଭିନ୍ନ ବିଷୟରେ ସଚେତନ କରିବାରେ ସାମ୍ବାଦିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ବିଶ୍ୱରେ ଘଟୁଥିବା ପ୍ରମୁଖ ଘଟଣାବଳୀ ତଥା ପରିବେଶ ପରିବର୍ତ୍ତନ ନେଇ ମଧ୍ୟ ଲୋକଙ୍କୁ ସାମ୍ବାଦିକ ସୂଚାଇଥାଏ। ଗଣମାଧ୍ୟମ ଦ୍ୱାରା ହିଁ ସାଧାରଣ ଜଗତ ନିଜର ପାରିପାର୍ଶ୍ୱକୁ ବୁଝିପାରିଥାଏ ଏବଂ ଆଗାମୀ ପରିସ୍ଥିତି ପାଇଁ ନିଜକୁ ପ୍ରସ୍ତୁତ କରିପାରିଥାଏ ବୋଲି ଶ୍ରୀ ଗୁଟେରସ୍ କହିଛନ୍ତି। ଆଗାମୀ ସାଧାରଣ ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଆକାଶବାଣୀ ଜରିଆରେ ସେମାନଙ୍କର ଦଳର ଆଭିମୁଖ୍ୟ ସମ୍ବନ୍ଧରେ ପ୍ରସାରଣ କରାଯାଉଛି। ସେଥିପାଇଁ ଆଜି ମଧ୍ୟାହ୍ନ ଆଞ୍ଚଳିକ ସମ୍ଭାଦ ପ୍ରସାରଣ ସମୟରେ ପରିବର୍ତ୍ତନ କରାଯାଇଛି। ଦିନ 2:32ରେ ପ୍ରସାରିତ ହେବାକୁ ଥିବା ଆଞ୍ଚଳିକ ସମ୍ଭାଦ ଅପରାହ୍ନ 4:00ରେ ପ୍ରସାରଣ କରାଯିବ। ନାଗାଲାଣ୍ଡର 3 ମ୍ୟୁନିସିପାଲ ପରିଷଦ ଏବଂ 36 ନଗର ପରିଷଦ ପାଇଁ ଆସନ୍ତା ଜୁନ୍ ମାସ 26 ମତଗ୍ରହଣ କରାଯିବ। ସେଠାରେ ମହିଳାଙ୍କ ପାଇଁ ନିର୍ବାଚନରେ 33% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବା ପରେ ପ୍ରଥମଥର ପାଇଁ ଏଭଳି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଗତ 2004 ଅନୁଷ୍ଠିତ ଏହି ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇନଥିଲା। ମୋଟ 39 ମ୍ୟୁନିସିପାଲିଟି ଏବଂ ନଗର ପରିଷଦର 418 ୱାର୍ଡ ମଧ୍ୟରୁ 142 ୱାର୍ଡ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଏହି ନିର୍ବାଚନ ପାଇଁ ଜୁନ୍ 7-11 ମଧ୍ୟରେ ନାମାଙ୍କନ ପତ୍ର ଦାଖଲର ସମୟସୀମା ଧାର୍ଯ୍ୟ କରାଯାଇଛି। ଜୁନ୍ 13 ଦିନ ନାମାଙ୍କନ ପତ୍ରଗୁଡ଼ିକ ଯାଞ୍ଚ କରାଯିବ ଏବଂ 20 ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ଦିବସ ରଖାଯାଇଛି। ଭୋଟ୍ଗଣତି ହୋଇ ଫଳାଫଳ ଜୁନ୍ 29 ଦିନ ପ୍ରକାଶ ପାଇବ। ଆଜି ଆଇପିଏଲ୍ କ୍ରିକେଟ୍ରେ ମୁମ୍ବାଇର ୱାଙ୍ଗଖେଡ଼େ ଷ୍ଟାଡିୟମ୍ଠାରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ସନ୍ଧ୍ୟା 7:30ରେ ଆରମ୍ଭ ହେବ। କୋଲକାତା ନାଇଟ୍ ରାଇଡର୍ସ ଏପର୍ଯ୍ୟନ୍ତ ଖେଳିଥିବା 9 ମ୍ୟାଚ୍ ମଧ୍ୟରୁ 6 ବିଜୟ ଏବଂ 3 ପରାଜୟ ସହ 12 ପଏଣ୍ଟ ପାଇ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ତେବେ ମୁମ୍ବାଇ ଏପର୍ଯ୍ୟନ୍ତ ଖେଳିଥିବା 10 ମ୍ୟାଚ୍ରୁ 3 ବିଜୟ ଏବଂ 7 ପରାଜୟ ସହ 6 ପଏଣ୍ଟ ପାଇ ତାଲିକାର 9 ସ୍ଥାନରେ ରହିଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ଆଜି ହେଉଛି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ଓଡ଼ିଶାର ଉଭୟ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଜାରି ରହିଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା। ନିର୍ବାଚନ ପ୍ରଚାର ଲାଗି ଆଜିଠାରୁ ଝାଡ଼ଖଣ୍ଡକୁ 2-ଦିନିଆ ଗସ୍ତରେ ଯିବେ ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦକ୍ଷିଣ ବ୍ରାଜିଲ୍ର ରିଓଗ୍ରାଣ୍ଡେ ଦୋସୁଲ୍ ପ୍ରଦେଶରେ ଏକ ନଦୀବନ୍ଧ ଭୁଶୁଡ଼ି ପଡ଼ିବାରୁ 30 ଜଣଙ୍କର ମୃତ୍ୟୁ ଏବଂ ସମଗ୍ର ବିଶ୍ୱରେ ଆଜି ପାଳନ କରାଯାଉଛି ପ୍ରେସ୍ ସ୍ୱାଧୀନତା ଦିବସ।